ସମସ୍ତଙ୍କ ନମସ୍କାର, ମୁଁ ପାସିଂ ହିସା। ଆଜି ମୁଁ କହିବାକୁ ଚାହୁଁଛି ପଇଡ଼ ପାଣିର ଉପକାରିତା ବିଷୟରେ। ଆମେ ଜାଣିଛୁ ପଇଡ଼ ପାଣି ଏହା ପ୍ରାୟତଃ ମାନେ କଣ ବାର ମାସିଆ ପାଣି, ତ ଆପଣ ମାନେ ୟାକୁ ମାନେ କଣ କୋଉ କୋଉ କାମରେ ୟୁଜ୍ କରିପାରିବେ ସେମାନଙ୍କ ଭିତରେ ମୁଁ ଗୋଟେ କାମ ବିଷୟରେ କହିବି। ଆମର ଯୋଉ ହାଡ଼ ଫୁଟି ହେଲା ପରେ ଆମମାନଙ୍କ ଦେହ ମାନଙ୍କରେ ମାନେ କଣ ସେ ଦାଗ ଗୁଡାକ ରହିଯାଇଥାଏ ଭଲ ହେଲା ପରେ, ସେଟା ଲିଭେନି। ତେଣୁ ଏଇ ଯେ ପଇଡ଼ ପାଣି ସେଥିରେ କାମ କରେ ମେଡିସିନ ଭଳିଆ। କଣ କରିବେ ପଇଡ଼ ପାଣିକୁ ଆପଣ ମାନେ ଲଗେଇଦେବେ, ତାହେଲେ ତମେ ଘଷିଦେବେ ଯୋଉ ଯୋଉ ଜାଗାରେ ହେଇଛି ତାହେଲେ କଇଡ଼ା ପାଣି ଆଣି ଘଷିଦେବେ, ଆଉ ଘଣ୍ଟା ଦୁଇ ଘଣ୍ଟା ରଖିପାରିବେ, ତାପରେ ଆପଣ ମାନେ ଗାଧୋଇ ଦେବେ। ତ ମାନେ ଯୋଉ ଦ୍ୱାରା ମାନେ କଣ ହଠାତ ହବନି, ଦୁଇ ତିନି ଦିନ ଏମିତି କରିବାକୁ ପଡିବ, ଆଉ କିଛି ଦିନ କରିବାକୁ ପଡିବ, ଯୋଉ ଦ୍ୱାରା କଣ ଧୀରେ ଧୀରେ କଣ ଦାଗ ଗୁଡାକ ଲିଭିଯିବ। ତେଣୁ ଆପଣ ମାନେ କଳିଆର ମାନେ କଣ କଳିଆ ପାଣି ନେଇକି ୟୁଜ୍ କରନ୍ତୁ, ଆଉ ଦାଗକୁ ମଧ୍ୟ ଲିଭେଇ ପାରିବେ। ଏହା ହଉଛି ମାନେ କଣ ପ୍ରାୟ ଲୋକମାନେ ମଧ୍ୟ କରିକି ସକ୍ସେସ ହେଇଛନ୍ତି।